ଆଜ୍ଞା ନମସ୍କାର। ଓଡ଼ିଶା ସରକାରଙ୍କର କୃଷି ବିଭାଗର ନିଃଶୁଳ୍କ ଆମ କୃଷି ସୂଚନା ସେବାକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ପାକଶାଳା ବଗିଚା ବା କିଚେନ୍ ଗାର୍ଡ଼େନ୍ କ'ଣ ଓ ତା'ର ଉପକାରିତା ବିଷୟରେ ଜାଣିବା। ଆଜିକାଲି ଯୁଗରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଲୋକ ପ୍ରତିଦିନ 400 ଗ୍ରାମ ପନିପରିବା ଖାଇବା ଉଚିତ। ବଜାରରୁ ଆଣୁଥିବା ଶାଗଜାତୀୟ ପରିବା ଓ ଅନ୍ୟାନ୍ୟ ପନିପରିବା ଗୁଡ଼ିକରେ ରାସାୟନିକ ସାର ଓ ଔଷଧ ବ୍ୟବହାର ହେଉଥିବାରୁ ଏଥିରେ କିଛି ମାତ୍ରାରେ ରାସାୟନିକ ପଦାର୍ଥ ରହିଯାଇଥାଏ, ଯାହାକି ଆମର ଏବଂ ଆମ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ବ୍ୟତୀତ ସେଗୁଡ଼ିକ ଅଧିକାଂଶ ସମୟ ତଟକା ବା ସତେଜ ନଥାଏ ଓ ସେଗୁଡ଼ିକର ଗୁଣାତ୍ମକ ମାନ କମିଯାଇଥାଏ। ତେଣୁ ପରିବାର ପାଇଁ ଉଚ୍ଚମାନର ସ୍ୱାସ୍ଥ୍ୟପ୍ରଦ ତଟକା ପନିପରିବା ପ୍ରତିଦିନ ଯୋଗାଇବା ପାଇଁ ପାକଶାଳା ବଗିଚା କରିବା ନିହାତି ଜରୁରୀ। ପାକଶାଳା ବଗିଚା ପାଇଁ ଆପଣଙ୍କ ନିଜ ଘର ପାଖରେ ଖାଲି ଥିବା ଜମି ବ୍ୟବହାର କରିପାରିବେ। 5 ରୁ 6 ଜଣିଆ ପରିବାର ପାଇଁ 200 ବର୍ଗମିଟର ଜମି ଯଥେଷ୍ଟ ହୋଇଥାଏ। ଆପଣ ଏହି ପାକଶାଳା ବଗିଚାରେ ଋତୁ ଅନୁଯାୟୀ ବିଭିନ୍ନ ପନିପରିବା ଯଥା ଶାଗ, ଲଙ୍କା ମରିଚ, ବାଇଗଣ, ଟମାଟୋ, କଖାରୁ, ଲାଉ, ଜହ୍ନି, କଲରା, ଛଚେନ୍ଦ୍ରା, ଭେଣ୍ଡି, ସାରୁ, ଖମ୍ବ ଆଳୁ, ଧନିଆ ପତ୍ର, ଝୁଡ଼ଙ୍ଗ ଇତ୍ୟାଦି ଚାଷ କରିପାରିବେ। ଏହା ବ୍ୟତୀତ ବଗିଚାର ବାଡ଼ ପାର୍ଶ୍ୱରେ ସଜନା, ଅମୃତଭଣ୍ଡା, ଲେମ୍ବୁ, ଭୃଷଙ୍ଗ ଇତ୍ୟାଦି ଗଛ ମଧ୍ୟ ଲଗାଇ ପାରିବେ। ଏହି ସୂଚନା ଉପରେ ଅଧିକ ଜାଣିବା ପାଇଁ କିମ୍ବା ଯେକୌଣସି ପ୍ରଶ୍ନ ପଚାରିବା ପାଇଁ ଆମ କୃଷିର ନିଃଶୁଳ୍କ ନମ୍ବର 1553333 କୁ କଲ୍ କରନ୍ତୁ। ଧନ୍ୟବାଦ।